ତମର ନାମ ସୁଚିସ୍ମିତା ଦିଗାଲ। ମୁଁ ସାଲେଶ ସାହି 21 ନମ୍ବର ୱାର୍ଡରୁ କହୁଛି, ଆଦିବାସୀ ଗାଁରୁ। ଆଗରେ ଆମର 2-3 ବର୍ଷ ତଳେ ଆମର ଷ୍ଟ୍ରିଟ୍ ଲାଇଟ୍ ନଥିଲା ଆମ ସାହିରେ, ତ ଆମମାନେ ଅନ୍ଧ ବାହାରକୁ ବାହାରିଲେ ଅନ୍ଧାର ଅନୁଭବ କରୁଥିଲୁ। କିନ୍ତୁ ଏବେ ଆଉ ଗଭର୍ଣ୍ଣମେଣ୍ଟ ଆମକୁ ଏତେ ସହଯୋଗ ସୁବିଧା ଆଣିଦେଲେ ଯେ ଆମମାନଙ୍କ ଗଳିରେ ଷ୍ଟ୍ରିଟ୍ ଲାଇଟ୍ ଗୋଟେ ନାହିଁ ଦୁଇଟା ନାହିଁ, ପ୍ରାୟ ପାଖାପାଖି ଷ୍ଟ୍ରିଟ୍ ଲାଇଟ୍ ଅନେକ ଦେଇଛନ୍ତି। ଆମମାନେ ଆଲୁଅରେ ଆମମାନେ ରହୁଛୁ, ଆମମାନେ ଗଭର୍ଣ୍ଣମେଣ୍ଟ ଉପରେ ଚିରପ୍ରକୃତ ଅଛୁ। ସେଥିପାଇଁ ଗଭର୍ଣ୍ଣମେଣ୍ଟକୁ ଆପଣମାନଙ୍କୁ ଆମମାନେ ଧନ୍ୟବାଦ ଜ୍ଞାପନ କରୁଛୁ।